ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଆଜି ପାଳନ କରାଯାଉଛି ଦଶମ ବାର୍ଷିକୀ. ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ଦଳୀୟ କର୍ମୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ଓଡ଼ିଶାର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ସଦସ୍ୟଙ୍କ ଆପତ୍କାଳୀନ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର. ଇଣ୍ଡୋନେସିଆରେ ଭୂସ୍କଳନ ଜନିତ ମୃତ୍ୟୁ ସଂଖ୍ୟା 18 ବୃଦ୍ଧି. ଏବଂ ଭାରତ ଇଂଲଣ୍ଡ ମଧ୍ୟରେ କୋଲକାତାରେ ଆଜି ଖେଳାଯିବ ପାଞ୍ଚଟିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍. ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଆଜି ଦଶମ ବାର୍ଷିକୀ ପାଳନ କରାଯାଉଛି. ନୂଆଦିଲ୍ଲୀରେ ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ଏଥିରେ ସଶସ୍ତ ବାହିନୀ, ଅର୍ଦ୍ଧସାମରିକ ବାହିନୀ, ଦିଲ୍ଲୀ ପୁଲିସ୍, ଛାତ୍ରୀ ଏବଂ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗଦେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି. ଯୋଜନାର ଦଶମ ବାର୍ଷିକୀ ମାର୍ଚ୍ଚ 8 ଆନ୍ତର୍ଜାତିକ ମହିଳା ଦିବସ ପର୍ଯ୍ୟନ୍ତ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି. ଦେଶରେ ଲିଙ୍ଗଗତ ସନ୍ତୁଳନକୁ ବଜାୟ ରଖିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 2015 ଜାନୁଆରୀ 22 ହରିୟାଣାର ପାନିପଥଠାରେ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଶୁଭାରମ୍ଭ କରିଥିଲେ। ଇତିମଧ୍ୟରେ ଏହି ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି। 2014-15 ଲିଙ୍ଗଗତ ଅନୁପାତ 918 ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା 930 ବୃଦ୍ଧି ପାଇଛି। ମାଧ୍ୟମିକ ସ୍ତରରେ କନ୍ୟା ସନ୍ତାନଙ୍କ ନାମଲେଖା 75.51% ବୃଦ୍ଧି ପାଇ 78% ପହଞ୍ଚିଛି। ସମଗ୍ର ଦେଶରେ 4 ଅଧିକ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇଛି। ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଏକ ଅଂଶସ୍ୱରୂପ ଏହି ଆକାଉଣ୍ଟରେ ଅଭିଭାବକ ସର୍ବନିମ୍ନ 250 ଦାଖଲ କରି ଜମାଖାତା ଖୋଲିପାରିବେ। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଯୋଜନାରେ ବାର୍ଷିକ 8.2% ସୁଧ ପ୍ରଦାନ କରାଯାଉଛି। କନ୍ୟା ସନ୍ତାନଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ପୁଞ୍ଜିନିବେଶକୁ ପ୍ରୋହାହନ ପ୍ରଦାନ କରିବା ଏବଂ ଅନ୍ତର୍ଭୁକ୍ତିକରଣ ଓ ମହିଳା ସଶକ୍ତିକରଣକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଯୋଜନା ପ୍ରବର୍ତ୍ତନ କରାଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ଏକ ଅଂଶସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ। ମେରା ବୁଥ୍ ସବ୍ସେ ମଜବୁତ୍ ସ୍ଲୋଗାନ ସହ ନମୋ ଆପ୍ ମାଧ୍ୟମରେ ଏହି ଆଲୋଚନା ଅନୁଷ୍ଠିତ ହେବ। ନମୋ ଆପ୍ର ରାଷ୍ଟ୍ରୀୟ ସଂଯୋଜକ ତଥା ଦଳୀୟ ନେତା କୁଲଜିତ୍ ସିଂ ଚହଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅପରାହ୍ନରେ ପ୍ରଧାନମନ୍ତ୍ରୀ ଆଜି ବୁଥ୍ସ୍ତରୀୟ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ। ଦିଲ୍ଲୀର ସମସ୍ତ 256 ୱାର୍ଡ଼ର 13,033 ବୁଥ୍ର ଦଳୀୟ କର୍ମୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କେତେକ ଦଳୀୟ କର୍ମୀଙ୍କ ସହ ମତ ବିନିମୟ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ଆସନ୍ତା ମାସ 5 ହେବାକୁ ଥିବା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି। ଓଡ଼ିଶାର ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତ କୁଲାରିଘାଟ ଅଞ୍ଚଳରେ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଏସ୍ଓଜିର ସଫଳତାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅପରେସନ୍ରେ 14 ମାଓବାଦୀ ନିହତ ହୋଇଛନ୍ତି। ଭବିଷ୍ୟତରେ ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅଭିଯାନର ସଫଳତା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏସ୍ଓଜି କର୍ମଚାରୀଙ୍କ ମାସିକ ଆପତ୍କାଳୀନ ଭତ୍ତା 8,000 25,000 ବୃଦ୍ଧି କରିଛନ୍ତି। ଏସ୍ଓଜି ଯବାନଙ୍କ ସାହସିକତା ଏବଂ ସମର୍ପଣକୁ ସ୍ୱୀକୃତି ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିହତ ହୋଇଥିବା 14 ମାଓବାଦୀଙ୍କ ମଧ୍ୟରେ ସିପିଆଇ ଗୋଷ୍ଠୀର 5 ମହିଳା ସଦସ୍ୟ ଏବଂ କେନ୍ଦ୍ରୀୟ କମିଟିର ଜଣେ ପ୍ରମୁଖ ସଦସ୍ୟ ରହିଥିବା ପୁଲିସ୍ ସୂଚନା ଦେଇଛି। ଏହି ଆନ୍ତଃରାଜ୍ୟ ମିଳିତ ଅଭିଯାନରେ ଓଡ଼ିଶା ଏସ୍ଓଜି, ଛତିଶଗଡ଼ ପୁଲିସ୍ ଏବଂ ସିଆର୍ପିଏଫ୍ ଯବାନ ସାମିଲ ହୋଇଥିଲେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗତକାଲି ଗୋଆରେ ବିଭିନ୍ନ ରାଜପଥ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିଛନ୍ତି। ଗୋଆରେ କ୍ରୁଜ୍ ପର୍ଯ୍ୟଟନ ଏବଂ ଆମଦାନୀ ଓ ରପ୍ତାନୀ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବାରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି। ରାଜପଥ କଡ଼ରେ ଚାରାରୋପଣ ମାଧ୍ୟମରେ ପରିବେଶ ପ୍ରଦୂଷଣ ପ୍ରତିହତ କରିବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଶ୍ରୀ ଗଡ଼କରୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଗୋଆର ବିକାଶ ପାଇଁ ଆଗାମୀ 25 ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ଅବସରରେ ସୂଚନା ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି କେରଳକୁ 2 ଗସ୍ତରେ ଯିବେ। ମାଭେଲିକରାଠାରେ ସନ୍ଧ୍ୟାରେ ବିଦ୍ୟାଧିରାଜା ବିଦ୍ୟାପୀଠମ୍ ସୈନିକ ସ୍କୁଲ୍ର ଉଦ୍ଘାଟନ କରିବେ। ଶ୍ରୀ ସିଂ ଅରନ୍ମୁଲାର ସୁଗାତ କୁମାରୀଠାରେ ଚାଲିଥିବା ନବାଦୀ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ମଧ୍ୟ ଯୋଗଦେବେ। କୋଚିର ନୌସେନା ଘାଟି ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡୋନେସିଆର ଜାଭା ପ୍ରଦେଶ ଅନ୍ତର୍ଗତ ପେକାଲୋଙ୍ଗାନ୍ଠାରେ ଭୂସ୍କଳନ ଜନିତ ମୃତ୍ୟୁ ସଂଖ୍ୟା 18ରେ ପହଞ୍ଚିଛି। ସ୍ଥାନୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର ମୁଖ୍ୟ କହିଛନ୍ତି, ପେଟୁଙ୍ଗୁ କ୍ରିୟାନ ଗ୍ରାମରେ ଘଟିଥିବା ଏହି ଭୂସ୍କଳନରେ 9ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। 10 ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେତେକ ଯାନବାହନ ଭାସିଯାଇଥିବା ବେଳେ 2ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। କ୍ଷତିଗ୍ରସ୍ତ ପରିବାରଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆମେରିକାର ୱାଶିଂଟନ୍ ଡିସିଠାରେ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କ୍ୱାଡ୍ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାପାନର ତାକାଶି ଇୱାୟା ଏବଂ ଅଷ୍ଟ୍ରେଲିଆର ପେନି ଓଙ୍କ ସହ ଶ୍ରୀ ରୁବିଓ ଆଲୋଚନା କରିଛନ୍ତି। ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ କୂଟନୈତିକ ଭାଗିଦାରୀ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ଆଧାରରେ କ୍ୱାଡ୍ ସଂଗଠନ କାର୍ଯ୍ୟ କରୁଛି। ଶ୍ରୀ ରୁବିଓ ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ କ୍ୱାଡ୍ ପ୍ରତିପକ୍ଷଙ୍କୁ ସାକ୍ଷାତ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ କ୍ୱାଡ୍ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ଏବେ ୱାଶିଂଟନ୍ରେ ଅଛନ୍ତି। 2028 ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ଯୁବ ବ୍ୟାପାର କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆହ୍ୱାନ ଦେଇଛନ୍ତି। ଏ କ୍ଷେତ୍ରରେ ସୁଶାସନ ନିର୍ଦ୍ଦେଶାବଳୀ ଅନୁଯାୟୀ ପଦକ୍ଷେପ ନେବାକୁ ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ ଜାତୀୟ କ୍ରୀଡ଼ା ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ ଶ୍ରୀ ମାଣ୍ଡବ୍ୟ ଏହା କହିଛନ୍ତି। ଏହି ବୈଠକରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ଯୋଜନା ଏବଂ ଶାସନ ଆଧାରରେ ଇକୋସିଷ୍ଟମ୍ ପ୍ରତିଷ୍ଠା ନେଇ ବିସ୍ତୃତ ଆଲୋଚନା ହୋଇଛି। ବ୍ୟାପକ କ୍ରୀଡ଼ା ବିକାଶ ପାଇଁ ସମନ୍ୱିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। 2036 ଅଲମ୍ପିକ୍ସ ଆୟୋଜନ କରିବା ପାଇଁ ସମସ୍ତ ଅଂଶୀଦାରଙ୍କୁ ସମ୍ବଳ ଏବଂ ଆନୁଷଙ୍ଗିକ ପ୍ରୟାସ ନେଇ କାର୍ଯ୍ୟ କରିବାକୁ ଡକ୍ଟର ମାଣ୍ଡବ୍ୟ ଆହ୍ୱାନ ଦେଇଛନ୍ତି। ଆନ୍ତର୍ଜାତିକ ପ୍ରଦର୍ଶନ ମାଧ୍ୟମରେ ଭାରତୀୟ ପ୍ରଶିକ୍ଷକଙ୍କ ଗୁଣବତ୍ତାରେ ଉନ୍ନତି ଆଣିବା ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯୋଜନାବଦ୍ଧ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋରେ ବିଭିନ୍ନ ପ୍ରକାର ଯାନବାହନ ଦେଶର ନାଗରିକଙ୍କୁ ଆକର୍ଷିତ କରୁଛି। ବିଭିନ୍ନ ପ୍ରାନ୍ତରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ବୈଦ୍ୟୁତିକ ଏବଂ ଭିଣ୍ଟେଜ୍ କାର୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଭବିଷ୍ୟତରେ ବଜାରକୁ ଆସିବାକୁ ଥିବା ନୂତନ ଯାନଗୁଡ଼ିକୁ ମଧ୍ୟ ଏହି ଏକ୍ସପୋରେ ପ୍ରଦର୍ଶନ କରାଯାଉଛି। ଗ୍ଲୋବାଲ୍ ଏକ୍ସପୋ ଆଜି ଉଦ୍ଯାପିତ ହେବ। ଭାରତ ଇଂଲଣ୍ଡ 5ଟିକିଆ T20 କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ସନ୍ଧ୍ୟା 7ଟାରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରେ ଦ୍ରୁତ ବୋଲର ମହମ୍ମଦ ସାମି ସାମିଲ ହୋଇଛନ୍ତି। ନଭେମ୍ବର 2023ରେ ଅଷ୍ଟ୍ରେଲିଆ ବିରୋଧରେ ଦିନିକିଆ ଆନ୍ତର୍ଜାତିକ ବିଶ୍ୱକପ୍ ପରେ ଏବେ ସାମି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାପରେ ଚେନ୍ନାଇ, ରାଜକୋଟ୍, ପୁଣେ ଏବଂ ମୁମ୍ବାଇଠାରେ ପରବର୍ତ୍ତୀ T20 ମ୍ୟାଚ୍ଗୁଡ଼ିକ ଖେଳାଯିବ। ଆସନ୍ତା ମାସ 6 ତାରିଖରୁ 3ଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ ଆରମ୍ଭ ହେବ। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଗତକାଲି ୟୁପି ରୁଦ୍ରାସ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ରୁଦ୍ରାସ ଟିମ୍ ଗୌନାସିକାକୁ 2-0 ଗୋଲ୍ରେ ପରାସ୍ତ କରିଛି। ୟୁପି ରୁଦ୍ରାସ 8ଟି ମ୍ୟାଚ୍ରୁ 5ଟି ବିଜୟ ସହ 15 ପଏଣ୍ଟ ପାଇ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିଛି। ଅନ୍ୟପକ୍ଷରେ ଟିମ୍ ଗୌନାସିକା 8ଟି ମ୍ୟାଚ୍ରୁ 2ଟି ବିଜୟ ସହ 7 ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି। ଆଜି ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ସୋରମା ହକି କ୍ଲବ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ମହିଳା ବର୍ଗରେ ଓଡ଼ିଶା ୱାରିୟର୍ସ ସୋରମା ହକି କ୍ଲବ୍କୁ ପରାସ୍ତ କରିଛି। ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଓଡ଼ିଶା ୱାରିୟର୍ସ ସୁଟ୍ଆଉଟ୍ ଜରିଆରେ 2-0 ଗୋଲ୍ରେ ବିଜୟ ହାସଲ କରିଛି। ଆଜି ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଓଡ଼ିଶା ଏଫ୍ସି ଏବଂ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ବେଙ୍ଗାଲୁରୁଠାରେ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ରାଉଣ୍ଡରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ଏଫ୍ସି 4-2 ଗୋଲ୍ରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଥିଲା। ବେଟି ବଚାଓ ବେଟି ପଢ଼ାଓ ଅଭିଯାନରେ ଆଜି ପାଳନ କରାଯାଉଛି 10ମ ବାର୍ଷିକୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ଦଳୀୟ କର୍ମୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ସଦସ୍ୟଙ୍କ ଆପତ୍କାଳୀନ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଇଣ୍ଡୋନେସିଆରେ ଭୂସ୍କଳନ ଜନିତ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ଏବଂ ଭାରତ ଇଂଲଣ୍ଡ ମଧ୍ୟରେ କୋଲକାତାରେ ଆଜି ଖେଳାଯିବ 5ଟିକିଆ T20 କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।